ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଜୀବନ ସାଗର ତୀରେ ସନ୍ଧ୍ୟା ଆସଇ ନାଇଁ ଯେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସଇ ନାଇଁ ଯେବେ, ବିଗତ ଦିନର କଥା ଯେତେ ବସି ମନେ ମନେ ଭାବେ, ବିଗତ ଦିନର କଥା ଯେତେ ବସି ମନେ ମନେ ଭାବେ, ସମର୍ପି ନିଜକୁ ତୁମ ପାଦ ତଳେ, ସମର୍ପି ନିଜକୁ ତୁମ ପାଦ ତଳେ, ମହୋଦଧି ପାରିବେବି କେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସଇ ନାଇଁ ଯେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସଇ ନାଇଁ ଯେବେ। ଉତ୍ତଳ ତରଙ୍ଗ ସାଗର ପଥର ଦେଖି ଶଙ୍କା ଭୟ ମନେ ଜାଗେ, ନାହିଁ ତ ମୋ ତରି ମୁଁ ନୁହେଁ ନାଉରି, କି କରିବ ପାରି ମୋତେ ତେବେ, ସମର୍ପି ନିଜକୁ ତୁମ ପାଦ ତଳେ, ସମର୍ପି ନିଜକୁ ତୁମ ପାଦ ତଳେ, ମହୋଦଧି ପାରିହେବି କେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସଇ ନାଇଁ ଯେବେ।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶୀବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣଙ୍କର ସହଯୋଗ ତଥା ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବା ନିମନ୍ତେ ଆଗ୍ରହୀ ଥିବାରୁ ଆମେ ମଧ୍ୟ ବିଶେଷ ଖୁସି, ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। ଆଉ ଯଦି ଆପଣଙ୍କର ପ୍ରାର୍ଥନାର କୌଣସି ବିଷୟ ଥାଏ, କିମ୍ବା ଆପଣଙ୍କର ଜୀବନର ଯଦି କିଛି ସାକ୍ଷ୍ୟ ଥାଏ, ତାହେଲେ ତାହା ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିପାରିବୁ। ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ, ଏବଂ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛି ଏହି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ଏହି ସୁଯୋଗରେ ଯେପରି ଆମମାନେ ତୁମର ସ୍ୱର ଶୁଣିବୁ, ତୁମର ବାକ୍ୟ ବିଷୟରେ ଯେପରି ମନୋଯୋଗୀ ହେବୁ, ଏହି ପ୍ରକାର ହୃଦୟ ତୁମେ ଆମ ପ୍ରତ୍ୟେକଙ୍କୁ ଦାନ କର। ପ୍ରଭୁ, ଆମମାନଙ୍କୁ ଏକ ସରଳ ବିଶ୍ୱାସର ହୃଦୟ ଦିଅ। ଆମମାନଙ୍କ ଜୀବନ ମଧ୍ୟରୁ ସମସ୍ତ ପ୍ରକାର ଅବିଶ୍ୱାସ ସନ୍ଦେହ ତୁମେ ଦୂର କରିଦିଅ। ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତ କଥା କୁହ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକ ଜୀବନରେ ତୁମର ଇଚ୍ଛା ଓ ଅଭିମତ ପ୍ରଭୁ ତୁମେ ସଫଳ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କୁ ଉଦ୍ଧାରକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆଜି ଆମେ ପବିତ୍ର ବାଇବଲ ମଧ୍ୟରୁ ପୁରାତନ ନିୟମର ଏଜ୍ରା ପୁସ୍ତକର 9 ପର୍ବଟିକୁ ଅଧ୍ୟୟନ କରିବାକୁ ଯିବା। ଆଜିର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ଏଜ୍ରାଙ୍କ ତତ୍ତ୍ୱାବଧାନରେ ଆତ୍ମିକ ଜାଗରଣ। ତେବେ ଏହି 9 ପର୍ବଟିରେ ଏକ ମହାନ ପ୍ରାର୍ଥନାର ବିଷୟ ଆମେ ଲକ୍ଷ୍ୟ କରିବାକୁ ଯିବା। ଏହାକୁ ପ୍ରାର୍ଥନାର ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ହିଁ ଥିଲା ଏଜ୍ରାଙ୍କର ପ୍ରାର୍ଥନା। ଏକ ଦୁଃଖର ଘଟଣା ଯାହାକି ଈଶ୍ୱରଙ୍କୁ ଲୋକମାନଙ୍କ ମଧ୍ୟରେ ଘଟିଥିଲା, ଆଉ ଯେଉଁଥିପାଇଁ ଏଜ୍ରା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଆପଣ ଏକ ଚମତ୍କାର ବିଷୟ ଲକ୍ଷ୍ୟ କରିବେ ଯେ ନିର୍ବାସିତର ପରବର୍ତ୍ତୀ ସମୟର 3 ପୁସ୍ତକର 9 ପର୍ବରେ ପ୍ରାର୍ଥନାର ବିଷୟ ଉଲ୍ଲେଖ ହୋଇଅଛି। ଏଜ୍ରା 9 ପର୍ବରେ, ନିହେମିଆ 9 ପର୍ବରେ ଓ ଦାନିଏଲ 9 ପର୍ବରେ ପ୍ରାର୍ଥନା ଉଲ୍ଲେଖ ହୋଇଅଛି, କିନ୍ତୁ ବର୍ତ୍ତମାନ ଏଠାରେ ଆମେ ଏହି ଏଜ୍ରା 9 ପର୍ବରେ ଉଲ୍ଲେଖ ହୋଇଥିବା ପ୍ରାର୍ଥନାର ବିଷୟକୁ ଲକ୍ଷ୍ୟ କରିବାକୁ ଯିବା। ଦେଖନ୍ତୁ 9 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଏହିସବୁ କର୍ମ ସମାପ୍ତ ହେଲା ଉତ୍ତାରେ ଅଧିପତିମାନେ ଆମ୍ଭ ନିକଟକୁ ଆସି କହିଲେ, ଇସ୍ରାଏଲ ଲୋକମାନେ ଓ ଯାଜକମାନେ ଓ ଲେବୀୟମାନେ ଅନ୍ୟ ଦେଶୀ ଗୋଷ୍ଠୀୟମାନଙ୍କଠାରୁ ଆପଣମାନଙ୍କୁ ପୃଥକ ନ କରି ସେମାନଙ୍କର ଅର୍ଥାତ୍ କିଣାନୀୟ, ହିତୀୟ, ପିରିସୀୟ, ଜିବୁସୀୟ, ଅମୋନୀୟ, ମୟାବୀୟ, ମିଶ୍ରୀୟ ଓ ଇମୋରୀୟମାନଙ୍କର ଘୃଣାଯୋଗ୍ୟ କର୍ମାନୁସାରେ କରୁଅଛନ୍ତି। ଲକ୍ଷ୍ୟ କରନ୍ତୁ, ଏଠାରେ ମିଶ୍ରୀୟମାନଙ୍କୁ ଉପସ୍ଥାପିତ କରାଯାଇଅଛି ଓ ସେହିପରି ଅନ୍ୟାନ୍ୟ ବିଜାତୀୟ ଗୋଷ୍ଠୀମାନଙ୍କୁ ଉପସ୍ଥାପିତ କରାଯାଇଅଛି ଯେଉଁମାନେ କି ସେହି ଦେଶ ମଧ୍ୟରେ ବସବାସ କରୁଥିଲେ, କିନ୍ତୁ ଇସ୍ରାଏଲ ସନ୍ତାନଗଣ ସେହି ବିଜାତୀୟମାନଙ୍କଠାରୁ ନିଜ ନିଜକୁ ପୃଥକ ରଖିଲେ ନାହିଁ, ମାତ୍ର ସେମାନଙ୍କର କାର୍ଯ୍ୟକଳାପକୁ ଅନୁକରଣ କଲେ। ଯୁହୁଦୀମାନେ ସେହି ବିଜାତୀୟମାନଙ୍କ ସହିତ ମିଶି ସେମାନଙ୍କ ସହିତ ବୈବାହିକ ସମ୍ପର୍କ ସ୍ଥାପନ କଲେ, ମାତ୍ର ପାର୍ଥକ୍ୟତା ରକ୍ଷା କଲେ ନାହିଁ, ଆଉ ଯାହାଫଳରେ ସେମାନେ ବିଜାତୀୟମାନଙ୍କର ସମସ୍ତ କାର୍ଯ୍ୟକଳାପକୁ ଅନୁକରଣ କଲେ। ସେମାନେ ପ୍ରତିମା ପୂଜାରେ ଓ ଅନୈତିକତାରେ ଆସକ୍ତ ହେଲେ। ଏହା ହିଁ ଥିଲା ଈଶ୍ୱରଙ୍କର ଇଚ୍ଛା ବିରୁଦ୍ଧ କାର୍ଯ୍ୟ। ସେମାନେ ବିଜାତୀୟମାନଙ୍କ ସହିତ ଓ ଈଶ୍ୱରଙ୍କ ଶତ୍ରୁମାନଙ୍କ ସହିତ, ଇସ୍ରାଏଲର ଅନ୍ୟାନ୍ୟ ଗୋଷ୍ଠୀର ଲୋକମାନଙ୍କ ସହିତ ଜଡ଼ିତ ହୋଇ ଈଶ୍ୱରଙ୍କର ଇଚ୍ଛା ବିରୁଦ୍ଧ କାର୍ଯ୍ୟ କଲେ। 9 ପର୍ବର 2 ପଦରେ ଲେଖା ଅଛି, କାରଣ ସେମାନେ ଆପଣାମାନଙ୍କ ଓ ଆପଣାମାନଙ୍କ ପୁତ୍ରଗଣ ନିମନ୍ତେ ସେମାନଙ୍କର କନ୍ୟାଗଣକୁ ଗ୍ରହଣ କରିଅଛନ୍ତି, ଏହି ରୂପେ ପବିତ୍ର ବଂଶ ଅନ୍ୟ ଦେଶୀ ଗୋଷ୍ଠୀମାନଙ୍କ ସଙ୍ଗେ ଆପଣାମାନଙ୍କୁ ମିଶ୍ରିତ କରିଅଛନ୍ତି। ଆହୁରି ଏହି ଅପରାଧରେ ଅଧିପତି ଓ ଶାସନକର୍ତ୍ତାମାନଙ୍କ ହସ୍ତ ପ୍ରଧାନ ହୋଇଅଛି। ଦେଖନ୍ତୁ, ଏହି ଘଟଣାରେ ନେତାମାନେ ମଧ୍ୟ ସଂଶ୍ଲିଷ୍ଟ ଥିଲେ। ସେମାନେ ସମସ୍ତେ ଈଶ୍ୱରଙ୍କ ନିକଟରେ ଅଧିକ ଦୋଷୀ ଥିଲେ, କିନ୍ତୁ ଏହିପରି ପରିସ୍ଥିତିରେ ଏଜ୍ରା କୌଣସି ପ୍ରକାର ଚତୁରତାର ପଦକ୍ଷେପ ନେଉନାହାନ୍ତି, ମାତ୍ର କୌଣସି ପ୍ରକାର ବଡ଼ ସଭାର ମଧ୍ୟ ଆୟୋଜନ କରୁନାହାନ୍ତି, ବା କୌଣସି ସ୍ଲୋଗାନ ଦେଇ ବା ଲୋକମାନଙ୍କୁ ବିଜାତୀୟମାନଙ୍କ ବିରୁଦ୍ଧରେ ମତାଇ କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି କରୁନାହାନ୍ତି, ମାତ୍ର ସେ ଗୋଟିଏ ବିଷୟ କରୁଅଛନ୍ତି, ଆଉ ତାହା ହେଉଛି ପ୍ରାର୍ଥନା। 9 ପର୍ବର 3 ପଦରେ ଲେଖା ଅଛି, ତହିଁରେ ମୁଁ ଏହି କଥା ଶୁଣନ୍ତେ ଆପଣା ବସ୍ତ୍ର ଓ ଚୁଗା ଚିରି ଆପଣା ମସ୍ତକ ଓ ଦାଢ଼ିର କେଶ ଛିଣ୍ଡାଇ ବିସ୍ମିତ ହୋଇ ବସିଲି। ଏଠାରେ ମନେ ରଖିବେ ଯେ ସରୁବାବିଲଙ୍କ ତତ୍ତ୍ୱାବଧାନରେ ସେହି ପ୍ରଥମ ଦଳ ବାବିଲୋନରୁ ଫେରିଯାଇ ଜିରୁସାଲାମରେ ପହଞ୍ଚିବା ପରେ ପ୍ରାୟ 75 ବର୍ଷ ପର୍ଯ୍ୟନ୍ତ ଏଜ୍ରା ନିଜର ପ୍ରତିଜ୍ଞାତ ଦେଶରେ ପହଞ୍ଚିନଥିଲେ, କିନ୍ତୁ ଯେତେବେଳେ ଏଜ୍ରା 2000 ଲୋକଙ୍କୁ ନେଇ ପହଞ୍ଚିଲେ, ସେତେବେଳେ ସେ ଦେଖିବାକୁ ପାରିଲେ ଯେ ମନ୍ଦିର ପୁନଃନିର୍ମିତ ହୋଇଅଛି, ମାତ୍ର ନଗରର ପ୍ରାଚୀର ନିର୍ମିତ ହୋଇନାହିଁ ଓ ଜନବସତି ଅତି ଦୟନୀୟ ପରିସ୍ଥିତିରେ ରହିଅଛନ୍ତି। ସେମାନେ ବିଜାତୀୟମାନଙ୍କ ସହିତ ମିଶି ସେମାନଙ୍କ ସହିତ ବୈବାହିକ ସମ୍ପର୍କ ସ୍ଥାପନ କରିଅଛନ୍ତି। ଅନୈତିକତା ଓ ପ୍ରତିମା ପୂଜା ବହୁଳ ମାତ୍ରାରେ ବୃଦ୍ଧି ପାଇଥିଲା। ବିଜାତୀୟମାନଙ୍କ ଓ ଜିହୁଦୀମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟତା ନଥିଲା ଓ ଜିହୁଦୀମାନଙ୍କର ପରିସ୍ଥିତି ଅତି ଦୟନୀୟ ଥିଲା। ଯେତେବେଳେ ଏହି ସମସ୍ତ ବିଷୟ ଏଜ୍ରାଙ୍କର କର୍ଣ୍ଣଗୋଚର କରାଗଲା ଓ ସେ ଦେଖିଲେ ଯେ ଏହା ସତ୍ୟ, ଆଉ ସେତେବେଳେ ସେ ମର୍ମାହତ ହେଲେ ଓ ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ। ତାଙ୍କ ହୃଦୟ ବିଦୀର୍ଣ୍ଣ ହୋଇଗଲା। ଈଶ୍ୱରଙ୍କ ଲୋକମାନେ ଯେ ଏତେ ନୀଚ ସ୍ତରକୁ ଆସିଯିବେ ତାହା ସେ କେବେ ହେଲେ ଚିନ୍ତା କରିନଥିଲେ। ତେବେ ଆଜି କ'ଣ ସେହିପରି ଦେଖାଯାଏ ନାହିଁ କି? ଆଜିର ଖ୍ରୀଷ୍ଟ ବିଶ୍ୱାସୀମାନେ ଜଗତର ଲୋକମାନଙ୍କ ସହିତ ଏକ ଆପୋଷ ମିଳାମିଶାର ନୀତି ଅବଲମ୍ବନ କରନ୍ତି। ସେମାନେ କୌଣସି ପାର୍ଥକ୍ୟତା ରକ୍ଷା କରନ୍ତି ନାହିଁ। ସେମାନେ ଅଣଖ୍ରୀଷ୍ଟ ବିଶ୍ୱାସୀମାନଙ୍କର କାର୍ଯ୍ୟକଳାପକୁ ଅନୁକରଣ କରନ୍ତି ଓ ସେମାନଙ୍କ ସହ ସମ୍ପର୍କ ସ୍ଥାପନ କରନ୍ତି, ଏପରିକି ସେମାନଙ୍କଠାରୁ କନ୍ୟା ଗ୍ରହଣ କରନ୍ତି ଓ ସେମାନଙ୍କୁ ନିଜର ପୁତ୍ରକନ୍ୟାମାନଙ୍କୁ ଅର୍ପଣ କରନ୍ତି, ଅର୍ଥାତ୍ ବିବାହ ଦିଅନ୍ତି। କିନ୍ତୁ ଈଶ୍ୱରଙ୍କ ବାକ୍ୟ ତହିଁର ବିରୋଧ କରେ। ତେବେ ମୁଁ କହୁନାହିଁ ଆମେ ସେମାନଙ୍କଠାରୁ ଦୂରରେ ରହିବା ବୋଲି, ମାତ୍ର ଆମେ ସେମାନଙ୍କର କାର୍ଯ୍ୟକଳାପଠାରୁ ଦୂରରେ ରହିବା ଉଚିତ ଓ ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ଜୀବନଯାପନ କରିବା ଉଚିତ ଓ ଅନ୍ୟମାନଙ୍କ ଉଦ୍ଧାର ନିମନ୍ତେ ପ୍ରାର୍ଥନା କରିବା ଉଚିତ। ଲକ୍ଷ୍ୟ କରନ୍ତୁ, ଏଜ୍ରା କ'ଣ କଲେ? ସେ ସେହିସବୁ କଥା ଶୁଣନ୍ତେ ଆପଣା ବସ୍ତ୍ର ଓ ଚୋଗା ଚିରି ଆପଣା ମସ୍ତକ ଓ ଦାଢ଼ିର କେଶ ଛିଣ୍ଡାଇ ବିସ୍ମିତ ହୋଇ ରହିଲେ। କେବଳ ସେତିକି ନୁହେଁ, ଦେଖନ୍ତୁ ସେ ଆଉ କ'ଣ କରୁଅଛନ୍ତି। ଚାରିପଦରେ ଲେଖା ଅଛି, ସେତେବେଳେ ନିର୍ବାସିତ ଲୋକମାନଙ୍କ ଅପରାଧ ହେତୁରୁ ଇସ୍ରାଏଲର ପରମେଶ୍ୱରଙ୍କ ବାକ୍ୟରେ କମ୍ପିତ ପ୍ରତ୍ୟେକ ଲୋକ ମୋର ନିକଟରେ ଏକତ୍ରିତ ହେଲେ। ପୁଣି ମୁଁ ସନ୍ଧ୍ୟାକାଳୀନ ବଳିଦାନ ସମୟ ପର୍ଯ୍ୟନ୍ତ ବିସ୍ମିତ ହୋଇ ବସିଲି। ପ୍ରିୟ ବନ୍ଧୁ, ଆଜି ଆମେ କେତେଜଣ ଈଶ୍ୱରଙ୍କ ବାକ୍ୟକୁ ଗୁରୁତ୍ୱ ଦେଉଅଛୁ? ଈଶ୍ୱରଙ୍କ ବାକ୍ୟକୁ ଗଭୀର ଭାବରେ ଚିନ୍ତା କରୁଅଛୁ? ଈଶ୍ୱରଙ୍କ ବାକ୍ୟ ପ୍ରତି କ'ଣ ଆମ ମନରେ ଭୟ ଅଛି? ଈଶ୍ୱର ଯେ ଆମର ପାପର ପ୍ରତିଫଳଦାତା, ଏହି ଭୟ କ'ଣ ଆମମାନଙ୍କ ମନରେ ଅଛି? କିନ୍ତୁ ଦେଖନ୍ତୁ, ଏଜ୍ରାଙ୍କ ସହିତ ଯେଉଁ ଲୋକମାନେ ଥିଲେ ସେମାନେ ପରମେଶ୍ୱରଙ୍କ ବାକ୍ୟରେ କମ୍ପିତ ହେଉଥିଲେ, ଅର୍ଥାତ୍ ଈଶ୍ୱରଙ୍କ ପ୍ରତି ସେମାନଙ୍କର ଭୟ ଥିଲା ଓ ଭକ୍ତି ଥିଲା। ଈଶ୍ୱରଙ୍କ ବାକ୍ୟ ପ୍ରତି ସେମାନଙ୍କ ମନରେ ଭୟ ଥିଲା। ଦେଖନ୍ତୁ, ଏଜ୍ରା ସନ୍ଧ୍ୟାକାଳୀନ ବଳିଦାନ ସମୟ ପର୍ଯ୍ୟନ୍ତ ବିସ୍ମିତ ହୋଇ ବସିଲେ। କ'ଣ ପାଇଁ? ଯେଉଁମାନେ ଈଶ୍ୱରଙ୍କଠାରୁ ବିମୁଖ ହୋଇ ଅପରାଧରେ ଜଡ଼ିତ ଥିଲେ ସେମାନଙ୍କ ନିମନ୍ତେ। ଏଜ୍ରା ଏହିସବୁ ବିଷୟ ଶୁଣି ବିସ୍ମିତ ହୋଇଯାଇଥିଲେ। ସେ ତାଙ୍କର ଲୋକମାନଙ୍କର ପାପମୟ ଜୀବନ ନିମନ୍ତେ ଚିନ୍ତିତ ଥିଲେ। ପ୍ରିୟ ବନ୍ଧୁ, ଆଜି କ'ଣ ଆମେ ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସ କରୁ? ଆଜି କ'ଣ ଆମେ ଈଶ୍ୱରଙ୍କ ବାକ୍ୟରେ ବଶୀଭୂତ ହେଉ? ଆଜି କ'ଣ ଆମେ ଅନ୍ୟର ଜୀବନ ନିମନ୍ତେ ଚିନ୍ତିତ ହେଉ? ପାଞ୍ଚ ପଦରେ ଲେଖା ଅଛି, ତୁ ସନ୍ଧ୍ୟାକାଳୀନ ବଳିଦାନ ସମୟରେ ମୁଁ ଆପଣା ମନ ଦୁଃଖରୁ ଉଠିଲି। ମୋ ଦେହରେ ମୋହର ଚିରା ବସ୍ତ୍ର ଓ ଚୋଗା ଥିଲା। ପୁଣି ମୁଁ ଆପଣା ଆଣ୍ଠୁପାତି ସଦାପ୍ରଭୁ ମୋ ପରମେଶ୍ୱରଙ୍କ ଆଡ଼େ ହସ୍ତ ବିସ୍ତାର କରି କହିଲି। ଦେଖନ୍ତୁ, ଈଶ୍ୱରଙ୍କ ଆଡ଼େ ହସ୍ତ ବିସ୍ତାର କରିବାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ଆପଣ କୌଣସି ବିଷୟ ଛପାଇ ରଖୁନାହାନ୍ତି। ଏହାର ଅର୍ଥ ହେଉଛି ଯେତେବେଳେ ଆପଣ ପ୍ରାର୍ଥନାରେ ଈଶ୍ୱରଙ୍କ ନିକଟକୁ ଯାଆନ୍ତି, ଆପଣଙ୍କର ଆତ୍ମା ଓ ମନ ପୂରାପୂରି ଈଶ୍ୱରଙ୍କ ନିକଟରେ ଉଲଗ୍ନ ହୋଇଯାଏ। ଏଜ୍ରା ପ୍ରାର୍ଥନାର ସହିତ ପରମେଶ୍ୱରଙ୍କ ଆଡ଼େ ହସ୍ତ ବିସ୍ତାର କଲେ। ସେ ଈଶ୍ୱରଙ୍କଠାରୁ କୌଣସି ବିଷୟ ଲୁଚାଇ ରଖିନଥିଲେ, ତାଙ୍କର ହସ୍ତ ସୂଚୀ ଥିଲା। ସେଥିପାଇଁ ପ୍ରେରିତ ପାଉଲ ପ୍ରଥମ ତିମୋଥୀ 2:8 ଏହିପରି କହନ୍ତି, ଏଣୁ ମୋହର ଇଚ୍ଛା ପୁରୁଷମାନେ ସୂଚୀ ହସ୍ତ ଉତ୍ତୋଳନ କରି କ୍ରୋଧ ଓ ବିତର୍କ ବିନା ସର୍ବତ୍ର ପ୍ରାର୍ଥନା କରନ୍ତୁ। ତେଣୁ ଆମେ ପ୍ରତ୍ୟେକ ଆମ୍ଭମାନଙ୍କର ପ୍ରାର୍ଥନା ସମୟରେ ଏହି ବିଷୟ ସ୍ମରଣରେ ରଖିବା ଉଚିତ। ଆସନ୍ତୁ, ଏଜ୍ରାଙ୍କର ପ୍ରାର୍ଥନା କ'ଣ ଥିଲା ତାହା ଲକ୍ଷ୍ୟ କରିବାକୁ ଯିବା। 9:6 ଏହିପରି ଲେଖା ଅଛି, ହେ ମୋହର ପରମେଶ୍ୱର, ମୁଁ ଲଜ୍ଜିତ ଅଛି। ହେ ମୋହର ପରମେଶ୍ୱର, ମୁଁ ତୁମ୍ଭ ଆଡ଼େ ମୁଖ ଟେକିବାକୁ ବିସର୍ଣ୍ଣ ଅଛି, କାରଣ ଆମ୍ଭମାନଙ୍କ ଅପରାଧ ଆମମାନଙ୍କ ମସ୍ତକର ଉର୍ଦ୍ଧ୍ୱରେ ବଢ଼ି ଉଠିଅଛି ଓ ଆମ୍ଭମାନଙ୍କ ଦୋଷ ଗଗନସ୍ପର୍ଶୀ ହୋଇଅଛି। ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ, ସେ କ'ଣ କହନ୍ତି? ସେ କହନ୍ତି ନାହିଁ ସେମାନଙ୍କର ଅପରାଧ, ମାତ୍ର କହନ୍ତି ଆମ୍ଭମାନଙ୍କ ଅପରାଧ, ଅର୍ଥାତ୍ ସେ ନିଜକୁ ମଧ୍ୟ ସେମାନଙ୍କ ସହିତ ଜଣେ ବୋଲି ଗଣନା କରନ୍ତି। ସେ ନିଜକୁ ତହିଁରୁ ବାଦ୍ ଦିଅନ୍ତି ନାହିଁ। ପ୍ରିୟ ବନ୍ଧୁ, ଆଜି ଯଦି ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟରେ କୌଣସି ବିଶୃଙ୍ଖଳା ବା ପାପ କିମ୍ବା ଅଧର୍ମର ବିଷୟ ପରିଲକ୍ଷିତ ହୁଏ, ତାହେଲେ ଆମେ ପ୍ରତ୍ୟେକ ତହି ନିମନ୍ତେ ଦାୟୀ। ଏହା ସେମାନଙ୍କର ପାପ ନୁହେଁ, ମାତ୍ର ଆମମାନଙ୍କର ପାପ। ଆମେ ମଧ୍ୟ ତହିଁରୁ ବାଦ୍ ପଡ଼ିବା ନାହିଁ, ତେଣୁ ଆମେ ତହିଁ ନିମନ୍ତେ ବିଶେଷ ପ୍ରାର୍ଥନା କରିବା ଉଚିତ, ମାତ୍ର ତହିଁରୁ ନିଜକୁ ପୃଥକ ରଖିବା ଉଚିତ ନୁହେଁ। ସାତପଦରେ ଲେଖା ଅଛି, ଆମ୍ଭମାନଙ୍କ ପୂର୍ବପୁରୁଷଗଣର ସମୟଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭେମାନେ ଅତିଶୟ ଦୋଷୀ ହୋଇଅଛୁ। ଆପଣମାନଙ୍କ ଅପରାଧ ସକାଶୁ ଆଜିର ନ୍ୟାୟ ଆମ୍ଭେମାନେ ଆମ୍ଭମାନଙ୍କ ରାଜଗଣ ଓ ଆମ୍ଭମାନଙ୍କ ଯାଜକଗଣ ନାନା ଦେଶୀୟ ରାଜଗଣ ହସ୍ତରେ ଖଡ଼ଗରେ, ବନ୍ଦିତ୍ୱରେ, ଲୁଟରେ ଓ ମୁଖ ବିଷର୍ଣ୍ଣତାରେ ସମର୍ପିତ ହୋଇଅଛୁ। ଏଜ୍ରାଙ୍କ ପ୍ରାର୍ଥନା ଶୁଣନ୍ତୁ, ଏହା ହିଁ ମହାନ ପ୍ରାର୍ଥନା। ବିଦେଶରେ ନିର୍ବାସିତ ହୋଇ ଦୁଃଖଭୋଗ କରିବା କେତେଦୂର ଯନ୍ତ୍ରଣାଦାୟକ ତାହା ସେ ଜାଣିଥିଲେ। ସେ ସେହି ନିର୍ବାସିତ ସମୟରେ ସେଠାରେ ଜନ୍ମଗ୍ରହଣ କରିଥିଲେ, କିମ୍ବା ଅତି ଛୋଟ ଅବସ୍ଥାରେ ବାବିଲୋନକୁ ନିର୍ବାସିତ ହୋଇଥିଲେ, ଓ ସେ ଜାଣିଥିଲେ ଏହି ନିର୍ବାସିତର ପରିଣାମ କ'ଣ। ତେଣୁକରି ଯେତେବେଳେ ସେ ଜାଣିଲେ ଯେ ଈଶ୍ୱର ତାଙ୍କର ବିଚାର କରିବେ, ସେତେବେଳେ ସେ ଭୟଗ୍ରସ୍ତ ହେଲେ। କିନ୍ତୁ ଦୁଃଖର ବିଷୟ, ଆମେ ଈଶ୍ୱରଙ୍କ ବାକ୍ୟ ପ୍ରତି ଭୟ କରୁନା, ଆମେ ଏହାକୁ ଅତି ହାଲୁକା ମଣିଥାଉ। ମାତ୍ର ଏଜ୍ରା ଈଶ୍ୱରଙ୍କ ବାକ୍ୟ ପ୍ରତି ଭୟଗ୍ରସ୍ତ ଥିଲେ। ଆଠପଦରେ ଲେଖା ଅଛି, ପୁଣି ଆମ୍ଭମାନଙ୍କ ପରମେଶ୍ୱର ଯେପରି ଆମମାନଙ୍କ ଚକ୍ଷୁ ପ୍ରସନ୍ନ କରିବେ ଓ ଆମ୍ଭମାନଙ୍କ ବନ୍ଦୀ ଅବସ୍ଥାରେ ଆମମାନଙ୍କୁ କିଞ୍ଚିତ୍ ଆଶ୍ୱାସ ଦେବେ, ଏଥିପାଇଁ ରକ୍ଷାର୍ଥେ ଆମ୍ଭମାନଙ୍କୁ ଅବଶିଷ୍ଟ ରଖିବାକୁ ଓ ଆପଣ ପବିତ୍ର ସ୍ଥାନରେ ଆମମାନଙ୍କୁ ଏକ ଖୁଣ୍ଟି ଦେବାକୁ ବର୍ତ୍ତମାନ ସଦାପ୍ରଭୁ ଆମମାନଙ୍କ ପରମେଶ୍ୱରଙ୍କଠାରୁ କ୍ଷଣକାଳ ଅନୁଗ୍ରହ ପ୍ରକାଶିତ ହୋଇଅଛି। ଏଠାରେ ଏକ ମହାନ ବିଷୟ ଏଜ୍ରା ପ୍ରକାଶ କରନ୍ତି, ଆଉ ତାହା ହେଉଛି ଈଶ୍ୱରଙ୍କ ଅନୁଗ୍ରହ। ଏଜ୍ରା କହନ୍ତି, ସଦାପ୍ରଭୁ ଆମମାନଙ୍କ ପରମେଶ୍ୱରଙ୍କଠାରୁ କ୍ଷଣକାଳ ଅନୁଗ୍ରହ ପ୍ରକାଶିତ ହୋଇଅଛି। ସେହି 70 ବର୍ଷର ନିର୍ବାସିତର ସମୟ ଗତ ହୋଇଯାଇଛି। ଈଶ୍ୱର ତାହାଙ୍କର ଲୋକମାନଙ୍କୁ ସେମାନଙ୍କର ଦେଶକୁ ଫେରାଇ ଆଣିଅଛନ୍ତି, ମାତ୍ର ତଥାପି ସେମାନେ ପୁନର୍ବାର ସେହି ବିଜାତୀୟମାନଙ୍କର କାର୍ଯ୍ୟକଳାପକୁ ଅନୁକରଣ କରନ୍ତି ଓ ସେହିପରି କାର୍ଯ୍ୟ କରନ୍ତି ଯାହାକି ସେମାନଙ୍କୁ ସେହି ବାବିଲୋନକୁ ନିର୍ବାସିତ କରାଇଥିଲା। ଏଜ୍ରା କହନ୍ତି, ଆମ୍ଭମାନଙ୍କ ମଧ୍ୟରୁ ଅବଶିଷ୍ଟ ମାତ୍ର ରହିଅଛୁ। ଏହି ଯୁହୁଦୀମାନେ ସେହି ପ୍ରତିଜ୍ଞାତ ଦେଶକୁ ବାଧ୍ୟ ହୋଇ ଫେରିଆସିଥିଲେ, ମାତ୍ର ଅଧିକାଂଶ ଯୁହୁଦୀମାନେ ନିଜର ଦେଶକୁ ଫେରିନଥିଲେ, ମାତ୍ର କେବଳ ଅବଶିଷ୍ଟ ଫେରିଆସିଥିଲେ। ଏଜ୍ରା ଆହୁରି କହନ୍ତି, ଆପଣ ପବିତ୍ର ସ୍ଥାନରେ ଆମମାନଙ୍କୁ ଏକ ଖୁଣ୍ଟି ଦେବାକୁ। ଆପଣ ଜାଣନ୍ତି ସେହି ଖୁଣ୍ଟି କ'ଣ? ସେହି ଖୁଣ୍ଟି ହେଉଛନ୍ତି ଖ୍ରୀଷ୍ଟ। ଯିଶାୟା 22:22-23 ଲେଖା ଅଛି, ପୁଣି ଆମ୍ଭେ ଦାଉଦ ବଂଶର ଚାବି ତାହାର ସ୍କନ୍ଧରେ ରଖିବା, ସେ ଫିଟାଇଲେ କେହି ବନ୍ଦ କରିବ ନାହିଁ ଓ ସେ ବନ୍ଦ କଲେ କେହି ଫିଟାଇବ ନାହିଁ, ଆଉ ଆମ୍ଭେ ଖିଲ ପରି ଏକ ଦୃଢ଼ ସ୍ଥାନରେ ତାହାକୁ ବଦ୍ଧ କରିବା, ଓ ସେ ଆପଣା ପିତୃବଂଶର ଗୌରବର ସିଂହାସନ ସ୍ୱରୂପ ହେବ। ତେଣୁ ଖ୍ରୀଷ୍ଟ ବିଶ୍ୱାସୀମାନେ ମଧ୍ୟ ସେହିପରି ସେଠାରେ ଖିଲ ପରି ଏକ ଦୃଢ଼ ସ୍ଥାନରେ ବଦ୍ଧ ହୋଇଅଛନ୍ତି, କିନ୍ତୁ ତାହା କୃଷ ଉପରେ ନୁହେଁ, ମାତ୍ର ସେହି ସ୍ୱର୍ଗରେ ଅନନ୍ତକାଳ ନିମନ୍ତେ। ବାସ୍ତବରେ ଏହା କେତେ ଚମତ୍କାର ଦୃଷ୍ଟାନ୍ତ! ଏଜ୍ରା କହନ୍ତି, ଆମମାନଙ୍କ ପରମେଶ୍ୱର ଯେମନ୍ତ ଆମମାନଙ୍କ ଚକ୍ଷୁ ପ୍ରସନ୍ନ କରିବେ ଓ ଆମମାନଙ୍କ ବନ୍ଦୀ ଅବସ୍ଥାରେ ଆମମାନଙ୍କୁ କିଞ୍ଚିତ୍ ଆଶ୍ୱାସ ଦେବେ। ଏହା ହିଁ ହେଉଛି ଏକ ଆତ୍ମିକ ଜାଗରଣର ବିଷୟ। ତେଣୁ ଏଠାରେ ଏଜ୍ରାଙ୍କ ସମୟରେ ଏକ ଆତ୍ମିକ ଜାଗରଣ ଘଟିବାକୁ ଯାଉଅଛି। ଏଜ୍ରା ଆହୁରି ପ୍ରାର୍ଥନା କରନ୍ତି, ଯାହାକି 9 ଲେଖା ଅଛି, କାରଣ ଆମ୍ଭେମାନେ ବନ୍ଦୀ ଲୋକ ଅଟୁ, ତଥାପି ଆମମାନଙ୍କ ବନ୍ଦୀ ଅବସ୍ଥାରେ ଆମମାନଙ୍କ ପରମେଶ୍ୱର ଆମମାନଙ୍କୁ ପରିତ୍ୟାଗ କରିନାହାନ୍ତି, ମାତ୍ର ଆମ୍ଭମାନଙ୍କୁ ଆଶ୍ୱାସ ଦେବା ପାଇଁ, ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ସ୍ଥାପନ କରିବା ପାଇଁ ଓ ତହିଁର ଭଗ୍ନସ୍ଥାନ ପୁନର୍ନିର୍ମାଣ କରିବା ପାଇଁ, ପୁଣି ଯିହୁଦା ଓ ଜିରୁସାଲାମରେ ଆମମାନଙ୍କୁ ଏକ ପ୍ରାଚୀର ଦେବା ପାଇଁ ସେ ପାରସ୍ୟ ରାଜଗଣ ଦୃଷ୍ଟିରେ ଆମ୍ଭମାନଙ୍କ ପ୍ରତି ଦୟା ପ୍ରକାଶ କରିଅଛନ୍ତି। ବାସ୍ତବରେ ଏହି ଲୋକମାନଙ୍କ ପ୍ରତି ଈଶ୍ୱର କେତେ ଅନୁଗ୍ରହ ପ୍ରଦାନ କରିଅଛନ୍ତି। ସେମାନେ ସେମାନଙ୍କର ପାପ ସ୍ୱୀକାର କଲେ ଓ ଈଶ୍ୱର ସେମାନଙ୍କୁ ଆଶୀର୍ବାଦ କରିବାକୁ ଯାଉଅଛନ୍ତି। 10-13 ପଦ ମଧ୍ୟରେ ଲେଖା ଅଛି, ଏବେ ହେ ଆମମାନଙ୍କ ପରମେଶ୍ୱର, ଏଥିଭୂତାରେ ଆମ୍ଭେମାନେ ଆଉ କ'ଣ କହିବା? ତୁମ୍ଭେ ଆପଣା ଦାସ ଭବିଷ୍ୟତ ବକ୍ତାଗଣ ଦ୍ୱାରା ଆଜ୍ଞା କରି କହିଥିଲ, ତୁମେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ ତାହା ଅନ୍ୟ ଦେଶୀ ଗୋଷ୍ଠୀମାନଙ୍କ ଅଶୌଚ ଦ୍ୱାରା ଅଶୁଚି ଦେଶ ଅଟେ। ସେମାନଙ୍କର ଘୃଣାଯୋଗ୍ୟ କର୍ମ ଦେଶକୁ ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ସେମାନଙ୍କ ଅଶୌଚରେ ପରିପୂର୍ଣ୍ଣ କରିଅଛି। ଏହେତୁ ତୁମେମାନେ ଆପଣାମାନଙ୍କ କନ୍ୟାଗଣଙ୍କୁ ସେମାନଙ୍କ ପୁତ୍ରଗଣ ସହିତ ବିବାହ ଦିଅ ନାହିଁ, ବା ତୁମମାନଙ୍କ ପୁତ୍ରଗଣ ନିମନ୍ତେ ସେମାନଙ୍କ କନ୍ୟାଗଣଙ୍କୁ ଗ୍ରହଣ କର ନାହିଁ, କିମ୍ବା ସେମାନଙ୍କ ଶାନ୍ତି ବା ସୌଭାଗ୍ୟ କଦାପି ଚେଷ୍ଟା କର ନାହିଁ। ତାହେଲେ ତୁମ୍ଭେମାନେ ବଳବାନ ହେବ ଓ ଦେଶର ଉତ୍ତମ ଦ୍ରବ୍ୟ ଭୋଜନ କରିବ ଓ ସଦାକାଳ ଆପଣା ସନ୍ତାନଗଣର ଅଧିକାର ନିମନ୍ତେ ତାହା ରଖିଯିବ। ମାତ୍ର ଆମ୍ଭେମାନେ ତୁମ୍ଭର ଏହି ଆଜ୍ଞା ସବୁ ପରିତ୍ୟାଗ କରିଅଛୁ। ଏଣୁ ହେ ଆମମାନଙ୍କ ପରମେଶ୍ୱର, ଆମ୍ଭମାନଙ୍କ ଦୁଷ୍କର୍ମ ଓ ମହାଦୋଷ ସକାଶୁ ଆମମାନଙ୍କ ପ୍ରତି ଏହିସବୁ ଘଟିଲେ ହେଁ। ତୁମେ ଯେ ଆମମାନଙ୍କ ଅପରାଧର ଉଚିତ ଦଣ୍ଡରୁ ଉଣାଦଣ୍ଡ ଆମମାନଙ୍କୁ ଦେଇଅଛ ଓ ଆମମାନଙ୍କର ଏପରି ଅବଶିଷ୍ଟ ଲୋକ ରଖିଅଛ। ଅନ୍ୟ ଅର୍ଥରେ କହିବାକୁ ଗଲେ ଏଜେରା କହନ୍ତି, ଆମ୍ଭେମାନେ ତୁମ୍ଭର ଆଜ୍ଞାବହ ହୋଇପାରିନାହୁଁ, କିଓବା ଆମ୍ଭେମାନେ ସେହି ସମସ୍ତ ଆଶୀର୍ବାଦର ଅଧିକାରୀ ହେବା ନିମନ୍ତେ ଯୋଗ୍ୟ ନୁହୁଁ। ଆମ୍ଭେମାନେ ବିଚାରିତ ହେବା ଯୋଗ୍ୟ। ପ୍ରିୟ ବନ୍ଧୁ, ଆଜି ଆମମାନଙ୍କର ମଧ୍ୟ ସେହି ପ୍ରକାର ପ୍ରାର୍ଥନା ହେବା ଉଚିତ। ଆମେମାନେ ଯେତେବେଳେ ପ୍ରଭୁଙ୍କ ନିକଟବର୍ତ୍ତୀ ହେଉ, ଆମମାନେ ନିଜର ଜୀବନକୁ ସମୀକ୍ଷା କରିବା ଉଚିତ। ଆମମାନେ କ'ଣ ପ୍ରଭୁଙ୍କ ନିକଟରେ ନିର୍ଦ୍ଦୋଷ, ଆମେ କ'ଣ ପ୍ରଭୁଙ୍କ ନିକଟରେ ନିଷ୍ପାପୀ ନିଷ୍କଳଙ୍କ ବ୍ୟକ୍ତି? ନା ଆମମାନେ ବିଚାରିତ ହେବା ଯୋଗ୍ୟ, ନା ଆମେ ଦଣ୍ଡ ପାଇବା ଯୋଗ୍ୟ, ତାହା ଆମମାନଙ୍କ ପ୍ରତ୍ୟେକଙ୍କୁ ସମୀକ୍ଷା କରିବାକୁ ହେବ। ଅନେକ ସମୟରେ କ'ଣ ହୁଏ, ଆମେ ଯେତେବେଳେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ ଆଉ ତାହାଙ୍କଠାରୁ ଉତ୍ତର ନ ପାଉ, ସେତେବେଳେ ଆମେ ବଡ଼ ବ୍ୟସ୍ତ ହୋଇଯାଉ, ବିବ୍ରତ ହୋଇଯାଉ, ଆମେ ଈଶ୍ୱରଙ୍କୁ ଦୋଷାରୋପ କରୁ। ମାତ୍ର ସେହି ସମୟରେ ଆମେ ନିଜର ଜୀବନକୁ ଦେଖୁନା, ଆମେ ନିଜର ଜୀବନକୁ ସମୀକ୍ଷା କରୁନା, ଆମେ ଈଶ୍ୱରଙ୍କ ଦୃଷ୍ଟିରେ ଯେ କେତେ ପାପ କରିଅଛୁ, କେତେ ଅଧର୍ମ କରିଅଛୁ, କେତେ ଅସନ୍ତୋଷଜନକ କାର୍ଯ୍ୟ କରିଛୁ, ତାହା କେବେ ହେଲେ ଆମମାନେ ଚିନ୍ତା କରୁନା। କିନ୍ତୁ ଅପରପକ୍ଷରେ ଆମେ ଈଶ୍ୱରଙ୍କଠାରୁ ଆଶୀର୍ବାଦ ଅନୁଗ୍ରହ ଅପେକ୍ଷା କରୁ ଆଉ ତାହା ନ ପାଇଲେ ଆମମାନେ ଈଶ୍ୱରଙ୍କୁ ଦୋଷାରୋପ କରୁ। ଆମମାନେ କହୁ ଈଶ୍ୱର ଅନ୍ୟାୟ କରୁଅଛନ୍ତି, କିନ୍ତୁ ଆମେ କେବେ ହେଲେ ନିଜ ଜୀବନକୁ ଦେଖିଛୁ ଆମେ କେତେ ଦୂର ନ୍ୟାୟବନ୍ତ, ଆମେ କେତେ ଦୂର ଧାର୍ମିକ, ଆମେ କେତେ ଦୂର ବିଶ୍ୱସ୍ତ? ଆଜି ଯଦି ଆମମାନେ ଜଗତ ମଧ୍ୟରେ ବଞ୍ଚି ରହିଛୁ, କ'ଣ ଆମେ ନିଜର ଧାର୍ମିକତା ହେତୁ, ନିଜର ପବିତ୍ରତା ହେତୁ, ନିଜର ଉତ୍ତମତା ହେତୁ, ନିଜର ବିଶ୍ୱସ୍ତତା ହେତୁ? କେବେ ନୁହେଁ। ଆମମାନେ ଈଶ୍ୱରଙ୍କର ଦୃଷ୍ଟିରେ ଧାର୍ମିକ ନୁହଁ, ତଥାପି ଈଶ୍ୱର ଦୀର୍ଘସହିଷ୍ଣୁ, ସେ ପ୍ରେମମୟ ଈଶ୍ୱର, କ୍ଷମାଶୀଳ ଈଶ୍ୱର ହୋଇଥିବାରୁ ସେ ଆଜି ଆମମାନଙ୍କୁ ତାହାଙ୍କର ନିକଟବର୍ତ୍ତୀ ହେବା ପାଇଁ ସୁଯୋଗ ଦିଅନ୍ତି, ଆଉ ସେଥିପାଇଁ ସେ ଆମମାନଙ୍କୁ ସଂଶୋଧିତ କରନ୍ତି, ପରିମାର୍ଜିତ କରନ୍ତି। କିନ୍ତୁ କେଉଁପରି ଭାବରେ? ଆମମାନଙ୍କୁ ଆମମାନଙ୍କର ଜୀବନର ଗତିପଥରେ ବିଭିନ୍ନ ପ୍ରକାର ଉତ୍ଥାନ ପତନ ମଧ୍ୟ ଦେଇ, ସମସ୍ୟା ମଧ୍ୟ ଦେଇ ସେ ଆମମାନଙ୍କୁ ସଜାଡ଼ନ୍ତି, ଶୃଙ୍ଖଳିତ କରାନ୍ତି, ଯେପରି ଆମମାନେ ତାହାଙ୍କର ହୋଇପାରିବୁ। ପ୍ରିୟ ବନ୍ଧୁ, ଆଜି ଯଦି ପ୍ରଭୁ ଆମମାନଙ୍କ ଜୀବନରେ କୌଣସି ପ୍ରକାର ସମସ୍ୟା ଆଣିଥାନ୍ତି, ତାହେଲେ ତାହା କେବଳ ଆମମାନଙ୍କର ମଙ୍ଗଳ ପାଇଁ, ଅମଙ୍ଗଳ ପାଇଁ ନୁହେଁ, ଆମମାନଙ୍କର ଶିକ୍ଷାର ପାଇଁ, ଆମମାନଙ୍କର ଚେତନାର ପାଇଁ, କିନ୍ତୁ ଆମମାନଙ୍କର ବିନାଶର ପାଇଁ ନୁହେଁ, ତାହା ଆମମାନଙ୍କୁ ଜାଣି ରଖିବାକୁ ହେବ। ଏହାପରେ 9:14-15 ପଦ ମଧ୍ୟରେ ଏହିପରି ଲେଖା ଅଛି, ଏହା ଦେଖି ଆମ୍ଭେମାନେ କ'ଣ ପୁନର୍ବାର ତୁମ୍ଭର ଆଜ୍ଞା ଲଙ୍ଘନ କରିବୁ ଓ ଏହି ଘୃଣାଯୋଗ୍ୟ କର୍ମକାରୀ ଅନ୍ୟ ଗୋଷ୍ଠୀମାନଙ୍କ ସଙ୍ଗେ କୁଟୁମ୍ବିତା କରିବୁ? କଲେ ତୁମେ କ'ଣ ଆମମାନଙ୍କୁ ନିଶେଷ କରିବା ପର୍ଯ୍ୟନ୍ତ କ୍ରୁଧ ନୁହିବ? ତହିଁରେ କେହି ଅବଶିଷ୍ଟ କି ରକ୍ଷିତ ରହିବେ ନାହିଁ। ହେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ତୁମେ ଧର୍ମମୟ ଅଟ, କାରଣ ଆମ୍ଭେମାନେ ଆଜି ପର୍ଯ୍ୟନ୍ତ ରକ୍ଷା ପାଇ ଅବଶିଷ୍ଟ ଅଛୁ। ଦେଖ, ଆମ୍ଭେମାନେ ତୁମ୍ଭ ସାକ୍ଷାତରେ ନିଜ ଦୋଷରେ ଦୋଷୀ ହୋଇଅଛୁ, କାରଣ ତହିଁ ସକାଶୁ କେହି ତୁମ୍ଭ ଛାମୁରେ ଠିଆ ହୋଇପାରେ ନାହିଁ। ଏଠାରେ ଏଜରା କହିବାକୁ ଚାହାନ୍ତି, କେବଳ ଈଶ୍ୱରଙ୍କ ଅନୁଗ୍ରହ ଓ ପାପର ସ୍ୱୀକାରୋକ୍ତି, ଖ୍ରୀଷ୍ଟଙ୍କ ବଳିଦାନ ଓ ଈଶ୍ୱରଙ୍କ ଦୟା ଏହି ଲୋକମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଈଶ୍ୱରଙ୍କୁ ସମର୍ଥ କରାଇପାରିବ ଓ ସେମାନଙ୍କୁ ସୁରକ୍ଷା କରି ଆତ୍ମିକ ଜୀବନରେ ଉଦ୍ଦୀପିତ କରିପାରିବ। ଏଜ୍ରାଙ୍କ ପ୍ରାର୍ଥନା ହେତୁ ଈଶ୍ୱର ଏହି ସମସ୍ତ ବିଷୟ ସେମାନଙ୍କ ନିମନ୍ତେ ସାଧନ କରିବାକୁ ଯାଉଅଛନ୍ତି। ଯେଉଁ ଅବଶିଷ୍ଟାଂଶ ସେହି ସ୍ଥାନରେ ଅଛନ୍ତି ସେମାନେ ଈଶ୍ୱରଙ୍କ ଦୟା ନିମନ୍ତେ କ୍ରନ୍ଦନ କରିବାକୁ ଯାଉଅଛନ୍ତି। ଯେତେବେଳେ ଆମେ ସେହିପରି ଭାବେ ଈଶ୍ୱରଙ୍କ ନିକଟକୁ ଆସୁ, ନିଜର ପାପ ନିମନ୍ତେ ଅନୁତାପ କରି ସ୍ୱୀକାର କରୁ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁ, ସେତେବେଳେ ଈଶ୍ୱର ତାହାଙ୍କର ଅସୀମ ଦୟା ଓ ଅନୁଗ୍ରହ ପ୍ରକାଶ କରି ଆମମାନଙ୍କୁ ତାହାଙ୍କର ସନ୍ତାନ ରୂପେ ଗ୍ରହଣ କରନ୍ତି ଓ ସେହି ଆତ୍ମିକ ଆଶୀର୍ବାଦ ସବୁ ଓ ଅନୁଗ୍ରହ ସବୁ ପ୍ରଦାନ କରନ୍ତି। ସେ ଆମମାନଙ୍କୁ ଅନୁଗ୍ରହର ଅଧିକାରୀ କରାନ୍ତି। ପ୍ରିୟ ବନ୍ଧୁ, ଆଜି ଆମେ ଏଜ୍ରାଙ୍କ ପରି ପ୍ରାର୍ଥନା କରିବା ଉଚିତ ଓ ନିଜର ପାପ ନିମନ୍ତେ ଅନୁତାପ କରି ପ୍ରଭୁଙ୍କର ନିକଟବର୍ତ୍ତୀ ହୋଇ ସେହି ସ୍ୱର୍ଗୀୟ ଆଶୀର୍ବାଦ ସବୁର ଅଧିକାରୀ ହେବା ଉଚିତ ଓ ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ଜୀବନଯାପନ କରିବା ଉଚିତ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
শ্রোতা, আমার কার্যক্রম নিয়মিত শুণুবার অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয় অধিক জাণবার আগ্রহ লে অথবা উপাদেয় পুস্তক আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকনাটি আউথরে শুনন্তু পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল আড্রেসটি লিখে রাখুন odia.ttb@radio882.com। তবে আজি পাই বিদায় দিওন্তু, নমস্কার।
বিগত দিনর কথা যেতে বসি মনে মনে ভাবে, বিগত দিনর কথা যেতে বসি মনে মনে ভাবে, সমর্পি নিজকু তুম পাদ তলে, সমর্পি নিজকু তুম পাদ তলে, মোহ যদি পারি হে বিতবে জীবন সাগর।